ପାଣି ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ ଜୁହାର। ପହିଲା ମୁଖ୍ୟ ଖବର, ପଶ୍ଚିମ ଓଡ଼ିଶାନ ପାଲିଥିଛେ କୃଷିଭିତ୍ତିକ ପର୍ବ ନଖାଇ। ଶୁଭେଚ୍ଛା ଜଣାଲେ ରାଷ୍ଟ୍ରପତି ଆଉ ପ୍ରଧାନମନ୍ତ୍ରୀ। ମା ସମଲେଙ୍କର ନୂଆ ଲାଗିଲେ ଉତରୁ ଚାରିଆଡ଼େ ପାଳନ ହେଉଛି ନୂଆଖାଇ ଭେଟ। ଆର୍ଥିକ ଅନ୍ତର୍ଭୁକ୍ତିକରଣ ଆଉ ଲିଙ୍ଗଗତ ସମାନତାକେ ତ କରିବା ପ୍ରଧାନମନ୍ତ୍ରୀ ଜନଧନ ଯୋଜନାକେ ପୁରା 11 ବର୍ଷ। ଆଉ ଭୁବନେଶ୍ୱରଠାରେ ଆଗକାଳୀନ ମୂଲ ହେବା ଦୁଇଦିନିଆ ଅନୁସୂଚିତ ଜାତି ଆଉ ଜନଜାତି ସଂସଦୀୟ କମିଟିର ଜାତୀୟ ସମ୍ମିଳନୀ। ଏଥର ପୁରା ଖବର, ମହାନ ଗଣପର୍ବ ନୂଆଖାଇ ଲାଗି ସାରା ପଶ୍ଚିମ ଓଡ଼ିଶା ଚଳଚଞ୍ଚଳ ହୋଇଛି। ଭୁଦୋ ମାସର ଉଜ୍ଜଲ ପଖର ପଞ୍ଚମୀ ତିଦିନ ସକାଳ 10:33 10:55 ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଙ୍କଠାରେ ନବାନ୍ନ ଲାଗିଯାଇଛି। ପଶ୍ଚିମ ଓଡ଼ିଶାର ଅଲଗା ଶକ୍ତିପୀଠ ଭିତରେ କଳାହାଣ୍ଡିର ମା ମାଣିକେଶ୍ୱରୀ, ଜୁନାଗଡ଼ର ମା ଲଙ୍କେଶ୍ୱରୀ, ବଲାଙ୍ଗୀର ଓ ପାଟନାଗଡ଼ର ମା ପାଟଣେଶ୍ୱରୀ ଆଉ ସୁବର୍ଣ୍ଣପୁରର ମା ସୁରେଶ୍ୱରୀଙ୍କ ନୂଆ ଲଗାଯାଇଥିଲା। ନୂଆଖାଇକେ ନେଇକରି ସମଲେଶ୍ୱରୀ ମନ୍ଦିର ପୂଜକ ତାଙ୍କ ପ୍ରତିକ୍ରିୟା କହିଛନ୍।
ପ୍ରତିବର୍ଷ ସକାଳୁ ମାଙ୍କୁ ସ୍ନାନ କରାଯାଏ ଗଙ୍ଗା ଜଳରେ, ତାପରେ ମାଙ୍କୁ ସମ୍ବଲପୁରୀ ବସ୍ତ୍ର ପିନ୍ଧାଯାଏ ଆଉ ସୁନା ଅଳଙ୍କାର ସାଜସଜା କରି ଫେର ଶହେ ଶହେ ଆସେ। ଠିକ ନୂଆ ଚାଉଳ ଗୁଣି ବଢ଼ିଛି ସ୍ତ୍ରୀ ମାଙ୍କୁ ନୂଆ ଲଗାଯାଏ।
ଇଷ୍ଟଦେବୀଙ୍କର ପାଶେ ପହିଲା ଖାଦ୍ୟ ଶସ୍ୟ ଭୋଗ ଲଗବାର ଉତରୁ ପରିବାରର ସଦସ୍ୟମାନେ ନୂଆ ଖାଇଛନ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କୃଷିଭିତ୍ତିକ ଗଣପର୍ବ ନୂଆଖାଇ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ଚାଷ ଲାଗି ସମ୍ମାନ ଆଉ ଚାଷୀମାନଙ୍କ ଲାଗି କୃତଜ୍ଞତା ଇ ପରବର ଖାସିୟତା ବୋଲି ରାଷ୍ଟ୍ରପତି କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଖାଇର ଶୁଭେଚ୍ଛା ଜଣାଇକରି କହିଛନ୍, ଆଜିର ଦିନ ଚାଷୀମାନଙ୍କ ଲାଗି ଗଭୀର କୃତଜ୍ଞତାର ସୂତ୍ର କରାସି। ନୂଆଖାଇ ସବୁ ଘରେ ଭଲ ସ୍ୱାସ୍ଥ୍ୟ, ସମୃଦ୍ଧି ଆଉ ଖୁସି ଆନିଦ ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇକରି କହିଛନ୍, ନୂଆଖାଇ ଆମର ସଂସ୍କୃତି, ସମୃଦ୍ଧି ଆଉ ଏକତାର ପ୍ରତୀକା। ଏହି ଗଣପର୍ବ ଶଙ୍କର ଜୟନ୍ତୀ ନୂଆ ଆଶା ଭରିଦ ବୋଲି ଶ୍ରୀ ମାଝୀ କାମନା କରିଛନ୍। ନୂଆଖାଇ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ପୁ ଶୁଭେଚ୍ଛା ଜଣାବାର ସହିତ ଭଲ ସ୍ୱାସ୍ଥ୍ୟ ଆଉ ଉନ୍ନତି କାମନା କରିଛନ୍। ସମ୍ବଲପୁର ସହରର ସିନ୍ଧୁର ପଙ୍କଠାରେ ଥିବା ଜଗନ୍ନାଥ ମନ୍ଦିର ଦର୍ଶନ କରିକରି ମନ୍ତ୍ରୀ ଶ୍ରୀ ପ୍ରଧାନ ପୂଜାର୍ଚ୍ଚନା କରିଛନ୍। ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସମଲେଙ୍କଠାରେ ଅଧରାତି ନବାନ୍ନ ଲାଗି କରାଯାଇଛି। ପରମ୍ପରା ଅନୁସାରେ ଦେବୀଙ୍କର ସେବକ ଆର୍ ଝାଙ୍କର ମାଙ୍କୁ ନୂଆ ବସ୍ତ୍ର ପିନ୍ଧିକରି ତାଙ୍କର ପୂଜାର୍ଚ୍ଚନା କଲା ଉତରୁ ନୂଆ ଚାଉଳତି ତିଆରି ହୋଇଥିବା ଭୋଗକେ ଦେବୀଙ୍କୁ ଅର୍ପଣ କରିଛନ୍। ବଲାଙ୍ଗୀରର ଅଧିଷ୍ଠାତ୍ରୀ ଦେବୀ ମା ପଟଣେଶ୍ୱରୀ ଆଉ ମା ସମଲେଶ୍ୱରୀଙ୍କ ସହିତ ଅଲଗା ଦେବାଦେବୀ ପୀଠ ନବାନ୍ନ ଲାଗି କରାଯାଇଛି। ସବୁ ବଛର ଭାଗେ ଏ ବଛର ଫିର୍ ବଲାଙ୍ଗୀର ଶୈଳେଶ ପେଲେସନ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ପରିବାର ଆଉ ଅନଙ୍ଗ ସିଂହଦେଓଙ୍କ ପରିବାର ଏକାସାଙ୍ଗେ ମିଶିକି ନୂଆ ଖାଇଛନ୍। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ରାଜ ପରିବାର ତରଫୁ ଗଡ଼ରକ୍ଷକ ଦେବୀ ରକ୍ତମ୍ବରୀ ଆଉ ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କର ପୂଜାରୀ ଛତ୍ରିୟାମାନେ ଯୁଗାର ଧରିକରି ମାଙ୍କର ପାଶେ ନୂଆ ଧାନର ଚୁରା ଭୋଗ ଲଗାଇଛନ୍। କଳାହାଣ୍ଡି ଜିଲ୍ଲାର ଘରେ ଘରେ ପିଠାପନା ସହିତ ରକମ ରକମର ଖାଇବାର ଦରବ ତିଆରି କରିକି ଭାଇଚାରାର ତିହାର ନ ଖାଇକି ଉଷ୍ଣାଟିଥି ପାଳନ କରିଛନ୍। ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀଙ୍କ ପାଶେ ପାହୁର ଭୋଗ ଲଗାଯାଇଛି। ଏ ବାବଦେ ଆମର ସମ୍ବାଦଦାତା ଅତ୍କା ସୂଚନା ଦେଇକରି କହିଛନ୍,
ଅନ୍ନରୂପୀ ଶସ୍ୟକୁ ଈଶ୍ୱରଙ୍କ ପାଖରେ ସମର୍ପିତ ହେବାର ମହାର୍ଘ ପରମ୍ପରା ନୂଆଖାଇ ଆଜି ସୁବର୍ଣ୍ଣପୁର ସମେତ ସମଗ୍ର ପଶ୍ଚିମ ଓଡ଼ିଶାରେ ଖୁବ୍ ଧୁମ୍ଧାମ୍ରେ ପାଳିତ ହେଉଛି। ନିର୍ଦ୍ଧାରିତ ଲଗ୍ନରେ ମାଟିର ଲୋକଦେବୀ ସୁରେଶ୍ୱରୀ, ସମଲେଶ୍ୱରୀ, ମାଣିକେଶ୍ୱରୀ, ପାଟଣେଶ୍ୱରୀ ଓ ଦେବୀ ଭୈରବୀଙ୍କ ପାଖରେ ନବାନ୍ନ ଭୋଗ ଲାଗି ପରେ ଲୋକେ ନିଜ ନିଜ ଘରେ ପରିବାର ସହ ମିଶି ନୂଆ ଖାଇଛନ୍ତି। ଛତୁନ୍, ନ ଭଜା ଓ ବିଭିନ୍ନ ପ୍ରକାର ପିଠାପଣାରେ ଘର ଦ୍ୱାର ମହକି ଉଠିଥିବା ବେଳେ ବର୍ଷକର ଏହି ପରୁହା ତିହାରରେ ସାନମାନେ ବଡ଼ମାନଙ୍କୁ ମୁଣ୍ଡି ମାରି ଆଶୀର୍ବାଦ ଭିକ୍ଷା କରିଛନ୍ତି। ସାରା ପଶ୍ଚିମ ଓଡ଼ିଶାର ଗାଁରୁ ସହର ଏକ ଅନନ୍ୟ ଭାବାବେଗରେ ପରିବେଶ ଦୁଇକି ଉଠିଛି। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ସମସ୍ତଙ୍କୁ ନୂଆଖାଇରେ ଜୁହାର ସହ ସୁବର୍ଣ୍ଣପୁରରୁ ବେଣୁଧର ପ୍ରଧାନ।
ବୌଦ୍ଧଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କର ପୀଠନ ଆଜି ସକାଳର 10:45 ନବାନ୍ନ ଲାଗି କରାଯାଇଛି। ମହାନଦୀନ ପୂଜା କରିକରି ମହାନଦୀର ପବିତ୍ର ଜଲକେ ଗୋଟିଏ ଶୋଭାଯାତ୍ରା ଅଣାଯାଇକରି ଦେବୀଙ୍କ ଲାଗି ନବାନ୍ନ ତିଆରି କରାଯାଇଥିଲା। ଏ ଅବସରରେ ମନ୍ଦିର ସିଂହେ ନୂଆ ଧ୍ୱଜା ବାନ୍ଧବାର ପରମ୍ପରା ରହିଛି। ଭୈରବୀଙ୍କଠାରେ ମହା ଆଳତି କରାଯିବାର ଉତରୁ ଭକ୍ତମାନେ ସାମୂହିକ ଭାବେ ଦେବୀଙ୍କର ପ୍ରସାଦ ପାଇକରି ନୂଆଖାଇ ପାଳନ କରିଛନ୍। ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ସମ୍ବଲପୁରର ଉସତ ଉଷ୍ଣାକିଥି ପାଳିତ ହୋଇଯାଇଛି। ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କର ମନ୍ଦିର ନବାନ୍ନ ଭୋଗ ଲଗାଯିବାର ଉତରୁ ସାରା ସହର ଲୋକେ ନିଜ ନିଜର ଘରେ ନୂଆ ଖାଇଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସମଲେଶ୍ୱରୀ ମନ୍ଦିର ଯାଇକରି ମାଙ୍କର ଦର୍ଶନ କରିବାର ସହ ନୂଆ ଖାଇଛନ୍। ଏ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍,
କୃଷକ ମାନଙ୍କର ପର୍ବ, ଏଇଟା କଣ ପର୍ବ, ଏଇଟା ସାଂସ୍କୃତିକ ପର୍ବ, ଏହାର ଆଧ୍ୟାତ୍ମିକତାରେ ବି ଯୋଡି ହେଇଛି, ସମାଜରେ ସୌହାର୍ଦ୍ଦ ଭାବ ବଢୁ, ସଂସ୍କୃତି ବଢୁ, ସଂସ୍କାର ବଢୁ, ସମସ୍ତେ ପରିବାର ଲୋକ ପାଇଁ ଯିଏ ଜୁଟି ଥାଉ ଏପଟ ଅଞ୍ଚଳରେ ପଶ୍ଚିମାଞ୍ଚଳରେ ସମସ୍ତେ ଘରକୁ ଫେରି ସବୁ ଆତ୍ମୀୟ ମାନଙ୍କ ସାଙ୍ଗରେ ନୂଆଖାଇ ଖାଆନ୍ତି, ଜୁହାର କରନ୍ତି, ଗୁରୁଜନ ମାନଙ୍କୁ ଜୁହାର କରନ୍ତି, ଦେବାଦେବୀଙ୍କୁ ଜୁହାର କରନ୍ତି, ଆଉ ସମସ୍ତ ସମାଜରେ ଗୋଟେ ସକାରାତ୍ମକ ମନୋଭାବ ପାଇଁ ପ୍ରୟାସ କରନ୍ତି। ଆଜି ଆମର ସମ୍ବଲପୁର ମା ସମଲେଶ୍ୱରୀଙ୍କ ଆଶୀର୍ବାଦରେ, ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରେ ମୁଁ ସମ୍ବଲପୁରର ସବୁ ଭାଇ ଭଉଣୀ ମାନଙ୍କୁ ନୂଆଖାଇର ଅନେକ ଅନେକ ଶୁଭେଚ୍ଛା, ଓଡ଼ିଶାବାସୀଙ୍କୁ ନୂଆଖାଇର ଶୁଭେଚ୍ଛା।
ସମ୍ବଲପୁର ସହର ଭିନ୍ ଭିନ୍ ଜାଗାନ ଆଜି ନୂଆଖାଇ ଭେଟ୍ଘାଟ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଛି। ଓଡ଼ିଶା ସାଂସ୍କୃତିକ ସମାଜ ତରଫୁ ତପସ୍ୱିନୀ ପ୍ରେକ୍ଷାଳୟ ଚାଲିଥିବା ଭେଟ୍ଘାଟ କାର୍ଯ୍ୟକ୍ରମଟି ମନ୍ତ୍ରୀ ଶ୍ରୀ ପ୍ରଧାନ ଯୋଗ ଦେଇଛନ୍। ପ୍ରଧାନମନ୍ତ୍ରୀ ଜନଧନ ଯୋଜନାକେ ଆଜି 11 ବର୍ଷ ପୁରିଛି। ଗରିବ ଲୋକମାନଙ୍କୁ ଆର୍ଥିକ ଅନ୍ତର୍ଭୁକ୍ତିକରଣଟି ଲିଙ୍ଗଗତ ସମାନତାତି ତହକାବା ଦିଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ଯୋଜନା ଅମଲ କରିଛନ୍। ଏ ବାବଦେ ଶୁଣନ୍ ଗୋଟେ ରିପୋର୍ଟ।
ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ପୂର୍ତ୍ତି ସବୁ ବଡ଼ ଆର୍ଥିକ ପଦକ୍ଷେପ ଆଏ, ଯେନ୍ଟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2014 ଅଗଷ୍ଟ 15 ଲାଲକିଲ୍ଲାନ ଘୋଷଣା କରିଥିଲେ। ଏ ଯୋଜନା ଆର୍ଥିକ ଅନ୍ତର୍ଭୁକ୍ତିକରଣ ଉପରେ ଗୋଟେ ଜାତୀୟ ମିଶନ ଆଏ, ଯେନ୍ଟା ଦେଶର ସବୁ ପରିବାରକେ ବ୍ୟାଙ୍କିଂ ସେବା ଦେବା ଲାଗି ଗୋଟେ ସମନ୍ୱିତ ଆଭିମୁଖ୍ୟ ରଖିଛି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧୀନରେ ଟଙ୍କା ଉଠାବାର ଲାଗି ଡେବିଟ୍ କାର୍ଡ ସହିତ 2,00,000 ତକ ମାହାଲିଆ ଦୁର୍ଘଟଣା ବୀମା, ଛୋଟ ଋଣ, ଓଭରଡ୍ରାଫ୍ଟ, ପେନ୍ସନ୍ ସୁବିଧା ମିଳିପାରୁଛି। ଏକାଉଣ୍ଟଧାରୀମାନଙ୍କୁ ସ୍ୱଦେଶୀ ଡେବିଟ୍ କାର୍ଡ ବିଲ୍ ଦିଆଯାଉଛି। କେନ୍ସି ବିଲ୍ ବ୍ୟାଙ୍କ ଶାଖା ନାହିଁ ତ ବ୍ୟାଙ୍କ ଭିତର ଆଉଟଲେଟ୍ ନ ଜିରୋ ବାଲାନ୍ସ ଦେଇ ଆକାଉଣ୍ଟ ଖୋଲିବାର ସମ୍ଭବ ହୋଇପାରୁଛି। ସବୁ ବ୍ୟାଙ୍କ ଆକାଉଣ୍ଟ ମାନଙ୍କର କୋ ବ୍ୟାଙ୍କିଂ ସିଷ୍ଟମ ରହିଛି। ସରକାରୀ ତଥ୍ୟ ଅନୁସାରେ ଏ ମାସର ମଝି ତକ ଏ ଯୋଜନା 56,16,00,000 ନୁ ଅଧିକା ବ୍ୟାଙ୍କ ଖାତା ଖୋଲାଯାଇଛି। ଏ ସମୟ ଭିତରେ ହିତାଧିକାରୀମାନେ 2,67,000 କୋଟି ବ୍ୟାଙ୍କଠି ଜମା ରଖିଛନ୍। ଏ ଯୋଜନା ଗ୍ରାମାଞ୍ଚଳ ଓ ସହରାଞ୍ଚଳ କ୍ଷେତ୍ରଟି ସାଧାରଣ ଲୋକ ଆର୍ଥିକ ସାହାଯ୍ୟ ଦେଇକରି ଗୋଟିଏ ଦଶନ୍ଧିର ଯାତ୍ରା ପାର କରିଛି। ଆକାଶବାଣୀ ସମ୍ବାଦ ବିଭାଗ ତରଫୁ ସୁପ୍ରୀତି ମିଶ୍ର।
ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆୟବାର ରବିବାର ଦିନର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକଙ୍କ ସଙ୍ଗେ ବିଚାର ବିନିମୟ କରିବେ। ଏଇଟା ତାଙ୍କର 125 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଟି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ ଥିଲେ ଏଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷା ଦେଇ ଇତାର ପ୍ରସାରଣ କରାଯିବା। ସେହିଦିନ ରାତିର 8 ବଜେ ଆଞ୍ଚଳିକ ଭାଷାନ୍ତରଣ ଫେରଘା ପ୍ରସାରଣ କରାଯିବା। ଭୁବନେଶ୍ୱରଠାରେ ଆବାକାଲିଠାନ ଦୁଇଦିନିଆ ଅନୁସୂଚିତ ଜାତି ଆଉ ଜନଜାତି ସଂସଦୀୟ କମିଟି ଜାତୀୟ ସମ୍ମିଳନୀ ହେବା। ପହିଲା ଥର ଲାଗି ଏହି ସମ୍ମିଳନୀ ଦିଲ୍ଲୀ ବାହାରେ ହେବାର ଯାଉଛି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ସମ୍ମିଳନୀ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ବିର୍ଲା ଏହି ଅବସରରେ ଗୋଟିଏ ପ୍ରଦର୍ଶନୀ ଉଦ୍ଘାଟନ କରିବା ସହିତ ସ୍କରଣିକା ଉନ୍ମୋଚନ କରିବେ। ଏହି ସମ୍ମିଳନୀ ସଂସଦ, ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା, ଅନୁସୂଚିତ ଜାତି ଆଉ ଜନଜାତି କଲ୍ୟାଣ ସମିତିର ଅଧ୍ୟକ୍ଷ ଆଉ ସଦସ୍ୟମାନଙ୍କ ସହିତ 120 ପ୍ରତିନିଧି। ସମ୍ବଲପୁରର ବାଲିଗନ୍ଧାଠାରେ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ଉଦ୍ଘାଟନ ହୋଇଛି। କେନ୍ଦ୍ରମନ୍ତ୍ରୀ ଆଉ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ନୂଆଖାଇ ଅବସରରେ ଏହି କେନ୍ଦ୍ରର ଉଦ୍ଘାଟନ କରିଛନ୍। କାର୍ଯ୍ୟକ୍ରମଟି ଦିବ୍ୟାଙ୍ଗମାନଙ୍କୁ କିଟ୍ ମଟାଯାଇଛି। ଏହି ଅବସରରେ ପଞ୍ଚାୟତିରାଜ ମନ୍ତ୍ରୀ ରବୀନ୍ଦ୍ର ନାୟକ, ବିଧାୟକ ଜୟନାରାୟଣ ମିଶ୍ରଙ୍କ ସହିତ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବଙ୍ଗୋପସାଗରରେ ହୋଇଥିବା ଲଘୁଚାପ ପଶ୍ଚିମ ଉତ୍ତର ପଶ୍ଚିମ ଦିଗ୍କେ ଗତି କରୁଛି। ଇତାର ବୋଲେ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ମାଲକାନଗିରି, କୋରାପୁଟ ଜିଲ୍ଲାର ଗୋଟେ ଯୁଡ଼େ ଜାଗାନୁ ଚଡ଼କ ମାରବାର ସହିତ ଜବର ବର୍ଷା ହେବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ କୁହାଯାଇଛି। ଶେଷ ମୁଖ୍ୟ ଖବର ଫେରିଲେ, ପଶ୍ଚିମ ଓଡ଼ିଶା ପାଲିତ ହୋଇଛି କୃଷିଭିତ୍ତିକ ପର୍ବ ନୂଆଖାଇ। ସ୍ୱେଚ୍ଛା ଜନରେ ରାଷ୍ଟ୍ରପତି ଆଉ ପ୍ରଧାନମନ୍ତ୍ରୀ ମା ସମଲେଇଙ୍କ ନୂଆ ଲାଗଲା ଉତ୍ରୁ ଚାରିଆଡ଼େ ପାଳନ ହେଉଛି ନୂଆଖାଇ ଭେଟ୍ଘାଟ। ଆର୍ଥିକ ଅନ୍ତର୍ଭୁକ୍ତିକରଣ ଆଉ ଲିଙ୍ଗଗତ ସମାନତାକେ ତଙ୍ଗୁଥିବା ପ୍ରଧାନମନ୍ତ୍ରୀ ଜନଧନ ଯୋଜନାକେ ପୁରା 11 ବର୍ଷ। ଆଉ ଭୁବନେଶ୍ୱରଠାରେ ଏବା କାଲି ମୂଲ ହେବା ଦୁଇଦିନିଆ ଅନୁସୂଚିତ ଜାତି ଆଉ ଜନଜାତି ସଂସଦୀୟ କମିଟିର ଜାତୀୟ ସମ୍ମିଳନୀ। ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।